गोविंद प्रेम भाजंग कलितम जद रहस्यम स्वयं च नाम नैव प्रादुरासीत अवतरति परिजत्र तो नौमी गौरम कर्मनिष्ठा तप ध्यान अष्टांग जोगरी किंवा वैराग्य स्तव कर्म त्यागरी गोविंद प्रेमशाली मानकर जो गुण तत्व गोचर थिला ताहा गौरचंद्र उदयरी केवल नाम रे से प्रेम प्रकाशित होला से गौरचंद्र प्रणाम करुचि चैतन्य चंद्राय चैतन्य चंद्राय चैतन्य चंद्राय चैतन्य चैतन्य आदिलीला षष्ठ पदे टेक्स्ट 71 प्रेष्ठ वासी क्वासी महाभुज दस्यास्ति कृपण्यामि सखे दर्शय सन्निधिं वासी क्वासी महाभुज दास्यास्ते कृपणया मे सखी दर्शय सन्निधे। कृष्ण प्रेम रे एक अद्भुत प्रभाव, गुरु सम लघु के कराए दास्य भाव। कृष्ण प्रेम रो अद्भुत प्रभाव कथा कविराज श्रील कविराज गोस्वामी कहते किपरि से प्रेम जोगु कृष्ण जे गुरुजन, कृष्ण जे समान स्कंद, कृष्ण जे लघु, एम समस्त को दास भाव कर प्रमाण श्रील कविराज गोस्वामी पूर्व दे समान गुरुजन नंद महाराज यशोदा माता इत्यादि समान किम दास भाव कर प्रमाण समान स्कंद गोप सखा वृंद गोप बाळक वृंद समान किपरि दास भाव दर्शन कर लघुजन कथा कहिबे वर्तमान से कहते से माधुर्य मधुरसरे कांता गण गोपीगण कथा कहिले बर्तमान राधाराणी कथा कहते जो राधाराणी होती अत्यंत प्रिया गोविंद वल्लभा गोविंद नंदिनी राधा गोविंद सर्वस्व सर्वकांता शिरोमणि जो राधाराणी गोविंद प्रिय गोविंद गोविंद जाकर प्राण सर्वस्व गोविंद जाकर वल्लभ हाँ गोविंद को जी आनंद दिखती गोविंद आनंदिनी गोविंद मोहिनी गोविंद को जी सम्मोहित करती हाँ गोविंद हरि कृष्ण जहाँ प्रेम रे बांधी जाए जापरिक पद पल्लव हाँ राधाराणी पद पल्लव प्रार्थना ही खाती जो राधा प्रेम जो ही कृष्ण ही पागल ही जानते पागल आम कथा कहते बहुवार आलोचना कर राधाराणी से किपर निज को दासी बोली कहते दासी आस्ते आई एम योर मेड सर्वेंट मुझे दासी तार उदाहरण से उदाहरण देवा जाए ये कथा पूर्व कथा भी राधाराणी कथा कही उद्धव मुखरे प्रकाश पाई एवं बर्तमान सु राधाराणी कथा कहते सुमुख मुख निसृत कथा ये जेतबले रास क्रीडारे श्रीमद भारत दशम स्कंद उद्धृत श्लोक रास क्रीडारे कृष्ण अन्य सब गोपी को छाड़ केवल श्रीमती राधाराणी संगे नहीं अंतर्हित हो गले से गोपीगण दुख शोक प्रकाश कर श्रीमती राधाराणी निजक बड़ गर्वित मन कले कृष्ण तक एकाटिया नहीं चलीगले तेणु कृष्ण को से अनुरोध कले बाटे जे मुझे पड़े आली पार नहीं आप मत कांधरे बुहत एक शुणी पर कृष्ण से तो अंतर्ध्यान हो जाते तेणु कृष्ण अनुपस्थिति विरह जो श्रीमती राधाराणी शोक प्रकाश करी एक नाथ रमण प्रेष्ठ क्वासी क्वासी महाभुज दास्यास्ते कृपणयामी सखी दर्शय सन्निधि। हे नाथ हे मोर कांत हे मोर अति प्रिय हे महाभुज आपण केउठारे आपण केउठारे बोली शोकार्त चित्तरे क्रंदन करके कथा कहते आप शीघ्र ये दासी सम्मुखे दर्शन दिं आपणकर अनुपस्थित जो मु अत्यंत शोकार्त हो पड़े ये श्लोक अर्थ तेरे कहार तात्पर्य हूँ ये କୃଷ୍ଣ ପ୍ରେମରେ ଏ ଅଦ୍ଭୁତ ପ୍ରଭାବ, କୃଷ୍ଣ ପ୍ରେମରେ ଏ ଅଦ୍ଭୁତ ପ୍ରଭାବ, ଗୁରୁ ସମ ଲଘୁକି କରାଏ ଦାସ୍ୟ ଭାବ, ତା ପ୍ରମାଣ। କୃଷ୍ଣ ପ୍ରେମ କି ପ୍ରକାର ବସ୍ତୁ, ଆଉ କୃଷ୍ଣ ପ୍ରେମ କି ଅଦ୍ଭୁତ ପ୍ରଭାବ ଅଛି। ଯେଉଁମାନଙ୍କଠାରେ କୃଷ୍ଣ ପ୍ରେମ ବା ଯେଉଁମାନେ ସେ କୃଷ୍ଣ ପ୍ରେମ ଲାଭ କରନ୍ତି, ଯେଉଁମାନଙ୍କଠାରେ କୃଷ୍ଣ ପ୍ରେମ ଜାଗ୍ରତ ହୁଏ, ସେମାନେ ସମସ୍ତେ କୃଷ୍ଣଙ୍କର ଦାସ୍ୟ ଭାବ ସ୍ୱଦୟ କରନ୍ତି। ସେଥିପାଇଁ କୃଷ୍ଣ ଦାସ୍ୟ ଏ ପ୍ରେମର କଥା, ଏଥିରେ ଅନ୍ୟ ଭାବ ନାହିଁ, ବାଧ୍ୟ ବାଧକତା ନାହିଁ, ବା ଅନ୍ୟ କୌଣସି ଭାବ ନାହିଁ, କିଛି କଥା ନାହିଁ, କେବଳ ପ୍ରେମର କଥା, ଶୁଦ୍ଧ ପ୍ରେମ, ବିଶୁଦ୍ଧ ପ୍ରେମର କଥା ଏ ଦାସ୍ୟ ଭାବଟା। ସେଥିପାଇଁ ଇଂରେଜୀରେ କୁହାଯାଏ ଲଭିଂ ସର୍ଭିସ, ପ୍ରେମମୟୀ ସେବା। କୃଷ୍ଣଙ୍କର ଯେଉଁ ସେବା ତାହା ପ୍ରେମମୟୀ ହେବା ଉଚିତ, ପ୍ରୀତିମୟୀ ହେବା ଉଚିତ, ତା ନହେଲେ ତା ସେବା ହେବ ନା, ତା କଦାପି ସେବା ପଦବାଚ୍ୟ ହେବ ନା। ବାଧ୍ୟ ବାଧକତାରେ କେଉଁଠି ସେବା ହିଁ କରାଯାଏ ନା, ଯଦି ସେ ପ୍ରକାର ସେବା କେହି କରନ୍ତି ତାହେଲେ ସେଥିରେ ଯଦି ପ୍ରୀତି ନଥାଏ, ବିଶୁଦ୍ଧ ପ୍ରେମ ନଥାଏ, କୃଷ୍ଣ ତା ଗ୍ରହଣ କରିବେ ନା, କେବେ ଗ୍ରହଣ କରିବେ ନା, ସେ ସେବାର ମୂଲ୍ୟ କିଛି ମିଳିବ ନା, ଫଳ କିଛି ମିଳିବ ନା। ସେଥିପାଇଁ ଇଏ ତାତ୍ପର୍ଯ୍ୟ ଏଠି ରହିଛି, ଇଏ ହେଉଛି ପ୍ରେମମୟୀ ପ୍ରୀତିମୟୀ ସ୍ୱତଃସ୍ଫୁର୍ତ୍ତ, ଏଇଟା ଏଇଟା ସ୍ୱତଃସ୍ଫୁର୍ତ୍ତ, ଇଏ ହେଉଛି ପ୍ରେମର ଲକ୍ଷ୍ୟ। କୃଷ୍ଣ ପ୍ରେମର ଇଏ ହେଉଛି ବୈଶିଷ୍ଟ୍ୟ, ଏ ବୈଶିଷ୍ଟ୍ୟ ଅଛି, ଯାହାଫଳରେ ସ୍ୱତଃ ଜଣେ ଦାସ୍ୟ ଅନୁକାର କରିବ, ବାଧ୍ୟ ବାଧକତା ନାହିଁ, ଅନ୍ୟ କୌଣସି କଥା ହେଇନି, ସ୍ୱତଃସ୍ଫୁର୍ତ୍ତ ଦାସ୍ୟ। ଏ କହିଲେ ଈଶ୍ୱର କୃଷ୍ଣ ଆର୍ଷ ଭୃତ୍ୟ, କୃଷ୍ଣ ଏକମାତ୍ର ଈଶ୍ୱର, ଏକମାତ୍ର, ଆଉ ସମସ୍ତେ ତାଙ୍କ ସେବକାନୁଚର, ସବୁ ଦାସ। ହରିସ୍ତ୍ରେକ ତତ୍ତ୍ୱ ବିଧିଶିବ ସୁରେଶ ପ୍ରଣମିତ, ହରି ପରମ ତତ୍ତ୍ୱ, ବ୍ରହ୍ମାକୁ ଶିବଜୀ କୁହ ସୁରେଶ ଦେବରାଜ ଇନ୍ଦ୍ର କୁହ, ଯେତେ ଶକ୍ତିଶାଳୀ ଦେବତା ହଉ ନା କାହିଁକି, ଯାହା ହଉ ନା କାହିଁକି, ସମସ୍ତଙ୍କର କିଙ୍କର, ସମସ୍ତଙ୍କର ସେବକ, ଆଜ୍ଞା ବହୁ ନୃତ୍ୟ। ତେବେ ଭୌତିକ ଜଗତରେ ଏ ତ ଜୀବର ସ୍ୱରୂପ, ଜୀବର ସ୍ୱରୂପ ହଏ କୃଷ୍ଣ ନିତ୍ୟ ଦାସ, ଜୀବର ସ୍ୱରୂପ ସେ କୃଷ୍ଣ ନିତ୍ୟ ଦାସ, କିନ୍ତୁ ଭୌତିକ ଜଗତରେ ମାୟା କବଳିତ ହେଇ ଜୀବ ତାହା ବିସ୍ମୃତ ହେଇଯାଇଛି, ଭୁଲି ଯାଇଛି, ମାୟା ଭୁଲେଇ ଦେଇଛି, ତେଣୁ କୃଷ୍ଣ ଦାସ ସ୍ୱୀକାର କରୁନି। ଅନ୍ୟ କଥାରେ ଜୀବ ବଦ୍ଧ ଜୀବ ହୃଦୟରେ କୃଷ୍ଣ ପ୍ରେମ ନାହିଁ, କୃଷ୍ଣ ପ୍ରେମ ନାହିଁ, ତେଣୁ ସ୍ୱତଃସ୍ଫୁର୍ତ୍ତ ଭାବରେ ସ୍ୱାଭାବିକ ଭାବରେ ସେ ଦାସ୍ୟତା ଦାସ୍ୟ ଭାବ ସ୍ୱୀକାର କରୁନି। ସେଥିପାଇଁ ସେ ମାୟାର ଦାସ୍ୟ ସ୍ୱୀକାର କରୁଛି, ମାର ଦାସ୍ୟ ସ୍ୱୀକାର କରି ମାର ଦାସ ହେଇ ନାନା ଦୁଃଖ ପାଉଛି, ମାୟାଠୁ ଲାତ ଖାଉଛି, ତ୍ରିଧାପରେ ଦଗ୍ଧୀଭୂତ ହେଉଛି, ଜନ୍ମ ମୃତ୍ୟୁ ଦ୍ୱାରା ବ୍ୟାଧି ଦୁଃଖ ଭୋଗ କରୁଛି ଭୌତିକ ଜଗତରେ। ମାୟା ଦାସ୍ୟ ମାର ଦାସ୍ୟତା ସ୍ୱୀକାର କରିବା, ମାର ଦାସ ହେବାଟା ଆନନ୍ଦମୟ ନୁହେଁ, ଦୁଃଖପ୍ରଦ ହେଇଛି, ଏବଂ ବାରମ୍ବାର ଲକ୍ଷ ଲକ୍ଷ ଯୋନି ଭ୍ରମଣ କରି ମାର ଦାସ ହେଇ ଲକ୍ଷ ଲକ୍ଷ ଯୋନିରେ ଭ୍ରମଣ କରି ନା ଦୁଃଖ ଯନ୍ତ ବରାବର ପାଇ ଆସୁଛି। ବ୍ରହ୍ମାଣ୍ଡ ଭ୍ରମିତେ କୋନ ଭାଗ୍ୟବାନ ଜୀବ, ଗୁରୁକୃଷ୍ଣ କୃପାତେ ପାଏ ଏହିପରି ଲକ୍ଷ ଲକ୍ଷ ବ୍ରହ୍ମାଣ୍ଡରେ ଭ୍ରମଣ କରି କରି କୌଣସି ଭାଗ୍ୟବାନ ଜୀବ, ଯେ ଭାଗ୍ୟବାନ, ଭାଗ୍ୟବାନ କହିବାର ତାତ୍ପର୍ଯ୍ୟ ଏଠି କୌଣସି ଭୌତିକ ସୌଭାଗ୍ୟ କଥା ଏଠି କୁହାଯାଉନି, ଏଠି ଗୁରୁକୃଷ୍ଣ କୃପାତେ ପାଏ ଭକ୍ତିଲତା ବିଜ, ଗୁରୁକୃଷ୍ଣ କୃପାରୁ ଭକ୍ତିଲତା ବିଜ ଯିଏ ପାଉଛି, ଅର୍ଥାତ୍ ଯେ ନାନା ଜ୍ୱନିରେ ଲକ୍ଷ ଲକ୍ଷ ଜ୍ୱନିରେ ଲକ୍ଷ ଲକ୍ଷ ବ୍ରହ୍ମାଣ୍ଡରେ ଭ୍ରମଣ କଲାପରେ କଭୁ ସ୍ୱର୍ଗେ ଉଠେ କଭୁ ମର୍ତ୍ତେ କଭୁ ନିରୋଳେ, କଭୁ ରାଜା କଭୁ ପ୍ରଜା କଭୁ ଦାସ, କଭୁ ପ୍ରଭୁ କଭୁ ଦାସ, କଭୁ ଦେବ କଭୁ ଦୈତ୍ୟ କଭୁ କୀଟ କ୍ଷୁଦ୍ର, ଏହିପରି ନାନା ଜ୍ୱନିରେ ଭ୍ରମଣ କଲାପରେ କଭୁ ସ୍ୱର୍ଗେ କଭୁ ନିରୋଳେ କଭୁ ମର୍ତ୍ତେ କଭୁ ନିରୋଳେ, କେବେ ସ୍ୱର୍ଗକୁ ରହୁଛି କେବେ ଏଇ ମର୍ତ୍ତ୍ୟରେ ରହୁଛି, କେବେ ନରକକୁ ଯାଉଛି, ଏହିପରି ଅଧୌର୍ଦ୍ଧ ଭ୍ରମଣ କଲା ପରେ ଭାଗ୍ୟବାନ ଜୀବ ଗୁରୁକୃଷ୍ଣ କୃପା ତେ ପାଏ ଭକ୍ତିର ପାଉ। ଯଦି କେହି ଭାଗ୍ୟବାନ ହୋଇଥାନ୍ତି, ଭାଗ୍ୟ ସୌଭାଗ୍ୟ ଥାଏ, ଅଜ୍ଞାତ ସ୍ୱୀକୃତି ବସ ସେ ଗୁରୁକୃଷ୍ଣଙ୍କର କୃପା ଲାଭ କରନ୍ତି। ଗୁରୁକୃପା କୃଷ୍ଣ କୃପା ଲାଭ କରିବାରୁ ଭକ୍ତିଲତା ବୀଜଟା ତାଙ୍କ ହୃଦୟରେ ବପିତ ହୁଏ। କୃଷ୍ଣ କୃପା ଗୁରୁକୃପା, କୃଷ୍ଣ କୃପା ଲାଭ ହେଲେ ସେ ଗୁରୁଙ୍କୁ ଭେଟିବ। କୃଷ୍ଣ କୃପାତେ ଗୁରୁ ମିଳେ, ଗୁରୁ କୃପାତେ କୃଷ୍ଣ ମିଳେ। ଅଜ୍ଞାତ ସ୍ୱୀକୃତି ଯଦି କେହି ଅର୍ଜନ କରିଥାନ୍ତି ସେ ଭାଗ୍ୟବାନ ଯିବ, ସେ ଆସନ୍ତି, ଏ ସାଧୁସଙ୍ଗ କରିବା ପାଇଁ ଆସନ୍ତି। ସାଧୁସଙ୍ଗ କରି ଯେତେବେଳେ ନିଜ ତତ୍ତ୍ୱ ଅବଗତ ହୁଅନ ସେତେବେଳେ ସେ ଜାଣେ। ସାଧୁସଙ୍ଗ କରିକି ଯଦି ନିଜ ତତ୍ତ୍ୱ ଅବଗତ ହୁଅନ୍ତି ସେତେବେଳେ ସେ ଜାଣନ୍ତି ଯେ ମୋର ସ୍ୱରୂପଟା କି, ସେତେବେଳେ ଜାଣେ ଯେ ମୁଁ ହେଉଛି କୃଷ୍ଣ ଦାସ, ମୁଁ ମାୟାର ଦାସ ନୁହେଁ, ମୁଁ କୃଷ୍ଣ ଦାସ, ଏ କଥା ଜାଣେ। ନିଜ ତତ୍ତ୍ୱ ଜାଣି ଆର ସଂସାର ନାଚାଏ, କେନେ ବା ଭୋଜିଲୁ ମାୟା କରେ ହାଏ ହାଏ। ଯେତେବେଳେ ନିଜ ତତ୍ତ୍ୱ ଜାଣେ ଯେ ସେ କୃଷ୍ଣ ଦାସ, ସେ କିନ୍ତୁ ଗୋଟେ ଭୁଲ କରିଦେଇଛି, ସେ ମାୟା ଭଜନ କରିଛି, ମାୟାର ସେବା ନିଯୁକ୍ତ ହୋଇଯାଇଛି, ଏ ସଂସାରରେ ମାଇକ ସଂସାରରେ ଆବଦ୍ଧ ହୋଇଯାଇଛି, ମାୟା ଜାଲରେ ପଡ଼ିକିରି ଛଟପଟ ହେଉଛି ସେ। ତେଣୁ ସେତେବେଳେ ସେ କାନ୍ଦେ, ଅନୁତାପ କରେ ଏବଂ କାନ୍ଦେ, ମୁଁ କାହିଁକି ମାୟାର ଭଜନ କଲି, ହାଏ ହାଏ ଦୁଃଖ ପ୍ରକାଶ କରେ। କେନ୍ଦେ ବୋଲେ ଓ ହେ କୃଷ୍ଣ ଆମି ତବ ଦାସ, ତାକୁ ସୌଭାଗ୍ୟ ବ୍ରହ୍ମାଣ୍ଡ ଭ୍ରମିତେ କୌନ୍ ଭାଗ୍ୟବାନ ଜୀବ ଗୁରୁ କୃଷ୍ଣ କୃପାତେ ପାଏ ଭକ୍ତି ଲତା। ଏଇ ଯେଉଁ ଭାଗ୍ୟ ଗୁରୁକୃଷ୍ଣଙ୍କର କୃପା ଯେ ପାଉଛି ସେ ସାଧୁସଙ୍ଗ କରୁଛି, ସେ ଜ୍ଞାତ ସ୍ୱୀକୃତି ବଶତ ସେ ସାଧୁସଙ୍ଗକୁ ଆସୁଛି। ସାଧୁସଙ୍ଗ କରି ନିଜ ତତ୍ତ୍ୱ ସାଧୁ ମୁଖରୁ ତତ୍ତ୍ୱ କଥା ଶ୍ରବଣ କରି, କୃଷ୍ଣ କଥା ଶ୍ରବଣ କରି ସେ ନିଜ ତତ୍ତ୍ୱଟା ଜାଣୁଛି ଯେ ମୁଁ କୃଷ୍ଣ ଦାସ, ମୁଁ ମାୟା ଦାସ ନୁହେଁ। ଯେତେବେଳେ କଥା ଜାଣେ ସେତେବେଳେ ସେ ଅନୁତାପ କରେ, ଦୁଃଖ କରେ, ହାଏ ହାଏ କରେ, କାହିଁକି ମୁଁ ମାୟାକୁ ଭଜନ କରିଛି। ତେଣୁ ମାଇକ ସଂସାର ପ୍ରତି ତାର ବୈରାଗ୍ୟ ଜନ୍ମ, ଆଉ ମାଇକ ସଂସାର ଚାହେଁ ନା। ସେତେବେଳେ ସେ କାନ୍ଦି କୃଷ୍ଣ ପଦରେ କାନ୍ଦିକରି ପ୍ରାର୍ଥନା କରି କହେ, ହାଏ କୃଷ୍ଣ ଆମି ତୋ ଦାସ, ତୁମର ଚରଣ ଛାଡ଼ି ହୋଇଲୁ ସର୍ବନାଶ। ମୁଁ ସର୍ବନାଶ ହେଇସାରିଛି ଆପଣଙ୍କର ପାଦ ପଦ୍ମଙ୍କ ଅପମାନ ନାହିଁ, ମାୟା ଦାସ ହେଇକରି ଯେତେବେଳେ ପ୍ରକୃତି କ୍ରନ୍ଦନ କରେ, ହୃଦୟର ଅନ୍ତଃସ୍ଥଳରୁ କ୍ରନ୍ଦନ କରେ, ତାହା ହେଉଛି ସୋଲ୍ସ କ୍ରାଇ, ଆତ୍ମାର କ୍ରନ୍ଦନ, ହୃଦୟର ଅନ୍ତଃସ୍ଥଳରୁ କାନ୍ଦିବ। ସେତେବେଳେ ହୃଦୟରେ ଯେ ପରମାତ୍ମା ସ୍ୱରୂପରେ ରହିଛନ୍ତି ଯେଉଁ କୃଷ୍ଣ, ସେ ଜାଣନ୍ତି ମୋ ପାଇଁ କାନ୍ଦିଲାଣି, ସେ ତାକୁ ଚିତ୍ବଳ ଦିଅନ୍ତି, କୃପା କରନ୍ତି। ତ କୃଷ୍ଣ କୃପା ପାଏ, ସାଧୁ କୃପା ବା ଗୁରୁ କୃପାରୁ କୃଷ୍ଣ କୃପା କୃଷ୍ଣକୁ ପାଇବ। ସେ କୃଷ୍ଣ କୃପା ଯେତେବେଳେ କରନ୍ତି ଏପରି କ୍ରନ୍ଦନ କରିକି ଯେ ସେ କୃଷ୍ଣ କୃପା ପାଏ, ସେତେବେଳେ ସେ ପରମାତ୍ମା ଯେ ହୃଦୟରେ ଅଛନ୍ତି କୃଷ୍ଣଙ୍କର ପ୍ରକାଶ ପରମାତ୍ମା, ସେ କୃପା କରନ୍ତି, ଯାହାଫଳରେ ତାଙ୍କର ଉପଯୁକ୍ତ ଭକ୍ତ ଶୁଦ୍ଧ ଭକ୍ତ ପ୍ରତିନିଧି ଗୁରୁଙ୍କର ଭେଟ ହୁଏ। ତାଇ ପରମାତ୍ମାଙ୍କର ଆରେଞ୍ଜମେଣ୍ଟ ବ୍ୟବସ୍ଥା, ସେ ଗୁରୁ ଦେବଙ୍କର ଭେଟ ହେଲେ ଗୁରୁ ପଦାରବିନ୍ଦରେ ନିଜକୁ ସମ୍ପୂର୍ଣ୍ଣ ରୂପେ ସମର୍ପଣ କରେ। ଶିଷ୍ୟତେ ହଂ ସାଧି ମାଂ ପ୍ରପନ୍ନ, ତାଙ୍କର ଶିଷ୍ୟତ୍ୱ ସ୍ୱୀକାର କରେ ଏବଂ ତାଙ୍କ ଦ୍ୱାରା ଶାସିତ ହୁଏ, ତାଙ୍କଠାରୁ ତାଙ୍କର ସେବାଇ କରି ତତ୍ତ୍ୱ ଜିଜ୍ଞାସା କରି ସେବାର ସନ୍ତୁଷ୍ଟ ହୋଇ ଗୁରୁଦେବ ତତ୍ତ୍ୱ ଉପଦେଶ ପ୍ରଦାନ କରନ୍ତି। ଗୁରୁଙ୍କର ସେବା କରି ଗୁରୁଙ୍କର ତତ୍ତ୍ୱ ଉପଦେଶ ପାଇ ତାର କ୍ରମଶଃ ମାୟା ଆସକ୍ତି ତୁଟିଯାଏ। ସେ ଯେ ଜୀବ ନିତ୍ୟ କୃଷ୍ଣ ଦାସ, କୃଷ୍ଣଙ୍କର ନିତ୍ୟ ଦାସ, ସେ ଯେଉଁ ଯାହା କହନ୍ତି କନଷ୍ଟିଚ୍ୟୁସନାଲ ପୋଜିସନ୍, ଓଡ଼ିଆରେ କ'ଣ କହନ୍ତି ସ୍ୱରୂପ ଅବସ୍ଥାନ, ସେ ସ୍ୱରୂପ ଅବସ୍ଥାନ କରେ, ଗୁରୁଙ୍କର ନିତ୍ୟ ଦାସ ସୂତ୍ରରେ ପ୍ରତିଷ୍ଠିତ ହୁଏ, କୃଷ୍ଣଙ୍କ ନିତ୍ୟ ଦାସ ସୂତ୍ରରେ ପ୍ରତିଷ୍ଠିତ ହୋଇ କୃଷ୍ଣଙ୍କର ସେବାରେ ଗୁରୁ ଆନୁଗତ୍ୟରେ ସତତ ନିଯୁକ୍ତ ହୋଇଯାଏ। ସେ ସାଧୁଗୁରୁଙ୍କର କୃପାରୁ ସେ ଲାଭ କରେ କୃଷ୍ଣ ପ୍ରେମ, କୃଷ୍ଣ ଦାସ୍ୟ ହୋଇଗଲେ କୃଷ୍ଣ ଏଇ ଅଦ୍ଭୁତ ପ୍ରଭାବ, କୃଷ୍ଣ ପ୍ରେମର ଏଇ ଅଦ୍ଭୁତ ପ୍ରଭାବ, ଗୁରୁ ସମ ଲଘୁକେ କରାଏ ଦାସ୍ୟ ଭାବ। ସେ ସାଧୁ ଗୁରୁ ପ୍ରେମୀ ଭକ୍ତ ତାଙ୍କର ସଙ୍ଗ ଲାଭ କରି, ତାଙ୍କର କୃପା ଲାଭ କରି ତାର ଯେ ପ୍ରେମ ଆବୃତ ହୋଇଥିଲା ସେ ଉନ୍ମୋଚିତ ହୁଏ, ପୁନର୍ଜାଗ୍ରତ ହୁଏ। ସେ କୃଷ୍ଣ ପ୍ରେମ ଜାଗ୍ରତ ହୋଇଗଲେ ସ୍ୱାଭାବିକ ଦାସ୍ୟ ଭାବ ଆସିଯାଏ, କାରଣ ସେ ସ୍ୱାଭାବିକ ସ୍ୱଭାବତଃ ଦାସ, ଜୀବର ସ୍ୱରୂପ ହୁଏ କୃଷ୍ଣର ନିତ୍ୟ ଜୀବ ସ୍ୱରୂପ, ଏଇଟା ସ୍ୱାଭାବିକ ଜିନିଷ ନା, ଅସ୍ୱାଭାବିକ ନୁହେଁ, ଏଇଟା ଜୀବର ନିତ୍ୟ ସ୍ୱରୂପ ଏଇଟା। କିନ୍ତୁ ମାୟାର କବଳରେ କବଳିତ ହେଇଥିବା ଯୋଗୁଁ ଏଇଟା ବିସ୍ମୃତ ହେଇଛି। ଏହିପରି ଭାବରେ ସେ ଯେତେବେଳେ ତାର ସୌଭାଗ୍ୟ ଉଦିତ ହୁଏ କୌଣସି ଜୀବର, ସେ ଏ ପ୍ରେମୀ ଭକ୍ତ ସାଧୁଙ୍କର ସଙ୍ଗ ଲାଭ କରେ, ତାଙ୍କ ସଙ୍ଗ ଫଳରେ ଏଇଟା ଜାଗ୍ରତ ହୁଏ, ଏ ତତ୍ତ୍ୱ ନିଜ ତତ୍ତ୍ୱ ଅବଗତ ହୁଏ, ଆଉ ଗୁରୁଙ୍କର ପଦାରବିନ୍ଦରେ, ସାଧୁଗୁରୁଙ୍କର ପଦାରବିନ୍ଦରେ ପ୍ରପନ୍ନ ହୋଇ ତାଙ୍କର ସେବା କରି ତାଙ୍କଠାରୁ ତତ୍ତ୍ୱ ତାଙ୍କଠାରୁ ତତ୍ତ୍ୱ ଜିଜ୍ଞାସା କରି ତତ୍ତ୍ୱ ଅବଗତ ହେଲେ ଗୁରୁ କୃପାରୁ ତାର ସବୁ ଭ୍ରମ ଦୂରୀଭୂତ ହୋଇଯାଏ, ମାୟା ଦୂରୀଭୂତ ହୋଇଯାଏ। ମା ବିଭୁ ଯେ ପ୍ରପଦ୍ୟନ୍ତେ ମାୟା ମେତା କରନ୍ତି ତେ କୃଷ୍ଣ ମାୟାଧୀଶ ତାଙ୍କଠାରେ ସମ୍ପୂର୍ଣ୍ଣ ପ୍ରପନ୍ନ ହେଇଗଲେ ମାୟା କବଳରୁ ଯାଇ ମୁକ୍ତି ହେବ, ନହେଲେ ମାୟା କବଳରୁ ମୁକ୍ତି ହେବାର ଅନ୍ୟ ଉପାୟ ନାହିଁ। ତେବେ ସାଧୁଗୁରୁଙ୍କ କୃପାରୁ ସେତେବେଳେ କୃଷ୍ଣଙ୍କର ପଦାର ବିନ୍ଦରେ ପ୍ରପନ୍ନ ହେଇଯାଏ, ସେତେବେଳେ ମାୟା କବଳରୁ ମୁକ୍ତ ହେଇଯାଏ ଏବଂ ଗୁରୁ ଆନୁଗତ୍ୟରେ ଯେତେବେଳେ କୃଷ୍ଣଙ୍କର ପ୍ରେମମୟୀ ସେବା ନିର୍ମିତ ହେଇଯାଏ ସେତେବେଳେ ସୁସ୍ଥ କୃଷ୍ଣ ପ୍ରେମ ଜାଗ୍ରତ ହେଇଯାଏ। ସେ କୃଷ୍ଣ ପ୍ରେମ ଫଳରେ ସେ ଯେଉଁ ଦିବ୍ୟ ପ୍ରେମ ଭାବ ଆଉ ସେବା କରିବା ଦ୍ୱାରା ଯେଉଁ ସେବାନନ୍ଦ ଆସ୍ୱାଦନ କରେ ତାହା ଅତି ଉନ୍ନତ ଆନନ୍ଦ, ଦିବ୍ୟ ଓ ପ୍ରାକୃତ ତାହା ପ୍ରାକୃତ ନୁହେଁ। ସେ ସ୍ୱାଦ ସେ ରସ ଆସ୍ୱାଦନ ଯେତେବେଳେ ସେ କରେ ସେତେବେଳେ ସେ ଜାଣିପାରେ ଏବଂ ସେତେବେଳେ ଆଉ ଛାଡ଼େ ନା। ସଦା ଦାସ୍ୟ ଭାବ ପ୍ରେମମୟୀ ସେବା, ସ୍ୱତଃସ୍ଫୁର୍ତ୍ତ ପ୍ରେମମୟୀ ସେବାରେ ସେ ନିଯୁକ୍ତ ହେଇଯାଏ। ଇଏ ହେଉଛି ତାହାର କଥାଟା। ତେଣୁ କୃଷ୍ଣ ପ୍ରେମର ଏଇଟା ହେଉଛି ସ୍ୱାଭାବିକ କ୍ରିୟା, ଏଟା ସ୍ୱାଭାବିକ କ୍ରିୟା। ଏ ପ୍ରେମ ଜାଗ୍ରତ ହେଲେ ସ୍ୱତଃ ଦାସ୍ୟ ଅଙ୍କାର ହେବ, ସ୍ୱତଃ କୃଷ୍ଣ ଦାସ୍ୟ ଆଉ ପ୍ରେମମୟୀ ସେବା। ସେଟା ଡରିକିରି ବାଧ୍ୟବାଧକତାରେ ସେବା କରାଯାଏ, ପ୍ରୀତିପୂର୍ଣ୍ଣ ସ୍ୱତଃସ୍ଫୁର୍ତ୍ତ ପ୍ରେମମୟୀ ସେବା ଏଇଟା କୃଷ୍ଣ ସେବା। କୃଷ୍ଣ ସେବା ତାହା ହେଉଛି ପ୍ରୀତିପୂର୍ଣ୍ଣ ସ୍ୱତଃସ୍ଫୁର୍ତ୍ତ ସ୍ପଣ୍ଟାନସ୍ ଆଣ୍ଡ ଆଉଟ୍ ଅଫ୍ ଲଭ୍ ସର୍ଭିସ୍ ଇଜ୍ ରେଣ୍ଡର୍ଡ ଅନ୍ଟୁ କୃଷ୍ଣ। ଏଇଟା ହେଉଛି ତାହା କଥାଟା, ତାହା ହେଉଛି ଏ କୃଷ୍ଣ ପ୍ରେମର ପ୍ରଭାବ, ଏ କୃଷ୍ଣ ପ୍ରେମର ଅଦ୍ଭୁତ ପ୍ରଭାବ, ଯାହାଫଳରେ ସମସ୍ତେ ଦାସ୍ୟ ଅନୁକାର କରିଛନ୍ତି। ଗୁରୁଜନ ହଉ ଲଘୁଜନ ହଉ ସମାନସ୍କର୍ଣ୍ଣ ହଉ ଏବଂ କାନ୍ତା ଭାବରେ ବର୍ତ୍ତମାନ ଗୋପୀମାନଙ୍କର କଥା କହି କବିରାଜ ଗୋସ୍ୱାମୀ ଶ୍ରୀମତୀ ରାଧାରାଣୀଙ୍କ କଥା କହୁଛନ୍ତି। ଯେଉଁ ରାଧାରାଣୀ ମଧ୍ୟ ଦାସ୍ୟ ଭାବ ସ୍ୱୀକାର କରୁଛନ୍ତି, ଦାସ୍ୟାସ୍ତେ ମୁଁ ଆପଣଙ୍କ ଦାସୀ ମୋତେ ଦର୍ଶନ ଦିଅନ୍ତୁ, ଏ ପ୍ରମାଣ ଦେଉଛନ୍ତି ସେ ଏ କୃଷ୍ଣ ପ୍ରେମର କଥା। ଯାହାର କୃଷ୍ଣ ପ୍ରେମ ନାହିଁ ସେ କଥା କୃଷ୍ଣ ଦାସ ପ୍ରକୃତ ପକ୍ଷୀ ହେଇପାରିବ ନା, ଲୋକ ଦେଖାଣିଆ ଢଙ୍ଗ କରି ଦାସ ହେଲେ ହୁଏ ନା, ସେ ପ୍ରକୃତ ପକ୍ଷୀ ଦାସ୍ୟ ଭାବ ନୁହେଁ ବା ପ୍ରକୃତ ପକ୍ଷେ ସେବା ସେ କରିପାରିବ, ସେ ସେବା କୃଷ୍ଣ ଦ୍ୱାରା ଗୃହୀତ ହେବ ନା। ଇଏ ହେଉଛି ମୋଟାମୋଟି କଥା, ଆମର ଶେଷ କଥା, ଶେଷ କଥା ଏଇଟା। ସେପରି ନ ହେଇଥିଲେ, ଯଦି ନ ହେଇଥିବ କେହି ଲୋକ ଦେଖାଣିଆ କରୁଥାନ୍ତି ଲଙ୍ଘ କରୁଥାନ୍ତି, ସେ ନିଶ୍ଚିତ ଭାବରେ ପୁଣି ମାୟା ଦ୍ୱାରା ଆକୃଷ୍ଟ ହେବେ, ମାୟା ତାଙ୍କୁ ଆକୃଷ୍ଟ କରିବ, ସେ ପତିତ ହେଇଯିବେ। ସେଥିପାଇଁ ବହୁ ପତନ ଏଥିପାଇଁ କହୁଛି, କାରଣ ସେମାନଙ୍କର ସେବା ପ୍ରେମ ଉପରେ ପ୍ରତିଷ୍ଠିତ ନୁହେଁ, ସେଥିପାଇଁ ମାୟା ଆକର୍ଷଣ ପୁଣି ହୋଇଯାଉଛି। ଏ ହେଉଛି ତାର କାରଣ, ସେଠି କଜ ଏ ତାତ୍ପର୍ଯ୍ୟ ଏଠି ଅଛି, ଏ ତାତ୍ପର୍ଯ୍ୟ ଏଠି ଅଛି। ସେଥିପାଇଁ କବିରାଜ ଗୋସ୍ୱାମୀ କୃଷ୍ଣ ପ୍ରେମର ଯେ ଅଦ୍ଭୁତ ପ୍ରଭାବ କଥା କହିବାକୁ ଯାଇକରି ଏ ଉଦାହରଣ ମାନ ଦେଉଛନ୍ତି। How can you get Krishna? You can never get Krishna, can never become Krishna Das, never Maya Das, you become Maya Das. Do you understand? Skhande vane vahe Krishna Amitava Das. Tumar chorna chari hoidu sarvana. I have committed such a great blunder. I am doomed now, O Krishna, disobeying your lotus feet. କାକୁଦି କରିବା କୃଷ୍ଣ ଡାକେ କବା କୃପା କରି କୃଷ୍ଣ ତାରେ ଛାଡ଼ାନ ସଂସାର କୃଷ୍ଣ ଆଇ ଆମ ୟୋର ଦାସ ଆଇ ଆମ ୟୋର ସର୍ଭାଣ୍ଟ ୟୁ ଆର୍ ମାଇ ମାଷ୍ଟର ଆଇ ଆମ ୟୋର ସର୍ଭାଣ୍ଟ ଫର୍ଭେଣ୍ଟ ବୋଲି ଫ୍ରେଶ ଟୁ କୃଷ୍ଣ ଆଣ୍ଡ କ୍ରାଇଜ Krishna, you are mine, I am yours, isn't it? Ami tomar, tumi amar. Oh Krishna, you are mine and I am yours. this will come out from the core. Then Krishna can understand. Now he's crying for me. He's in the heart. It's Paramatma. Krupa kari Krishna tare chadano samsara. Then Krishna discovers his mercy. Krupa. Then the attraction towards Maya will go away. No attraction towards Maya. Now only attraction towards Krishna. You understand? Natural attraction. It's natural. It's not artificial. Artificial won't do. It's natural. Maya ke pichhale rakhi Krishna paane chahe bhojite bhojite Krishna paada bhojite chahe. Now he pushes back Maya. You Maya, get out! Get out here! Pushes back. You understand? Never looks at Maya. You nasty, ugly Maya. Get out here! Krishna paane chahe. Only looks at Krishna. Oh. You understand? Attractive. Natural attraction develops natural attraction towards Krishna. Bhajite bhajite Krishna pa. Then he surrenders himself to the lotus feet of Krishna and say, lotus feet of Guru is real bona fide representative. Does Krishna bhajan in the direction of Guru? Then naturally develops Krishna pray. Do you understand? Then he becomes a real Krishna das, a real servant. You understand? This is the natural outcome of Krishna prayer, that one becomes Das. Das. This is true. You understand? He gets transcendental pleasure out of his service. Then Maya, then no Maya at all. Now Maya becomes powerless. Krishna Deva Chisakirava Maya Hoy Drupala. Krishna gives him his spiritual strength and potency. You understand? And Maya becomes powerless. And he gets transcendental pleasure out of service and chanting Hare Krishna, resting mellow, the rasa swadam. You understand? Real mellow, so sweet. No such mellow and sweetness in the material world. Yeah, it's very, very superior taste. No such taste here in the material world. So he gives up completely. There will be no attraction towards Maya. You understand? They will never be attracted by Maya. There is no question of falling down. If someone develops this Krishna prayer, he naturally becomes Das.